ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ଓଡ଼ିଶାକେ ଦୁର୍ଘଟଣା ଶୂନ୍ୟ ରାଜ୍ୟ ବନାବାର ଲାଗି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଉ ବିସୁଟ୍ର ସମାବର୍ତ୍ତନ ଉତ୍ସବତି ଯୋଗଦେଲେ ରାଜ୍ୟପାଳ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲାଗି ସଂକ୍ଷିପ୍ତ ସଂଶୋଧନକେ ନେଇକରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫୁ ବାହାରିଲା ବିଜ୍ଞପ୍ତି। ଆଉର୍ ଓଡ଼ିଶା ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଅଦାଲତ ନ ହୋଇଛି ଏ ବଛରର ତିନି ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଏଥର ପୂରା ଖବର। ସମୃଦ୍ଧ ଓଡ଼ିଶା ବିକଶିତ ଓଡ଼ିଶାର ପ୍ରତିଶ୍ରତିକେ ଆଗ୍କେ ବଢ଼ାବାର ଦିଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କେନ୍ଦୁଝରଠାରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫୁ ହୋଇଥିବା ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟକେ ଗୋଟେ ଦୁର୍ଘଟଣା ଶୂନ୍ୟ ରାଜ୍ୟ ବନାବାର ଲାଗି ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ଜିରୋ ଏକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକେ ଉଦ୍ଘାଟନ କରିବାର ସହିତ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରଚାରକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ପହିଲା କ୍ଷେପେ ଭୁବନେଶ୍ୱରନ ଶୂନ୍ ଦୁର୍ଘଟଣା ଦିବସର ସଫଳତା ଉତ୍ରୁ କେନ୍ଦୁଝର ଇ ଅଭିଯାନକେ ଆଗ୍କେ ନେବାର୍ତି ଓଡ଼ିଶାର ପହିଲା ଜିଲ୍ଲା ହୋଇଛି। ଆଇଆଇଟି ମାଡ୍ରାସର ସହଯୋଗତି କେନ୍ଦୁଝରଠାରେ ଏଥିଲାଗି ଗୋଟେ 14-ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀମାନେ ଚାକିରି ପଛାଡ଼େ ନାଇଁ ଯାଇକରି ନିଜେ ନିଯୁକ୍ତି ସୁଯୋଗ ସୃଷ୍ଟି କରବାର୍କେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର 16 ନମ୍ବର ସମାବର୍ତ୍ତନ ଉତ୍ସବତି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଭିସୁଟ୍ ଆଇବା ଦିନେ ଜବ୍ କ୍ରିଏଟର ହେବା।
ମୁଁ ସର୍ବପ୍ରଥମେ ଆଜି ଯେଉଁମାନଙ୍କୁ ସମ୍ମାନିତ କରାଗଲା, ଯେଉଁମାନଙ୍କୁ ଆଜି ଉପାଧି ଡିଗ୍ରୀ ପଦକ ଦିଆଗଲା, ସର୍ବପ୍ରଥମେ ମୁଁ ସମସ୍ତଙ୍କୁ ଅତ୍ୟନ୍ତ ଶୁଭେଚ୍ଛା ଜଣାଉଛି, ସମସ୍ତଙ୍କୁ ଅଭିନନ୍ଦନ ଏ ପ୍ରକାର ଆପଣଙ୍କ ଜୀବନର ଉପଲବ୍ଧି ପାଇଁ। ମୁଁ ଗୋଟେ ଶୀତଳତା ଏ କକ୍ଷ ଭିତରେ ଅନୁଭବ କରୁଛି। କମସେ କମ ଯେଉଁମାନେ ଆଜି ଏତେ ଆମର ତାଙ୍କ କ୍ୟାରିୟରର ଅତ୍ୟନ୍ତ ଉତ୍କୃଷ୍ଟ ନିଦର୍ଶନ ପ୍ରଦର୍ଶନ କରିକି ଡିଗ୍ରୀ ପାଇଲେ, କମସେ କମ ବାକ୍ୟମାନେ ତାଙ୍କଠୁ ଆଶୀର୍ବାଦ କରନ୍ତୁ, ତାଳି ମାରିକି ଟିକେ ଆଶୀର୍ବାଦ କରନ୍ତୁ।
ଏ ଅବସରରେ ରାଜ୍ୟପାଳ ଆଉ ବିଶ୍ୱବିଦ୍ୟାଳୟ କୁଳାଧିପତି ଡକ୍ଟର ହରିବାବୁ କମମ୍ପାଟି ଯୋଗ ଦେଇଥିଲେ। ଉତ୍ସବତି ବିଶ୍ୱବିଦ୍ୟାଳୟର ଭିନ୍ ଭିନ୍ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଆର୍ ଡକ୍ଟରେଟ୍ ଡିଗ୍ରୀ ଦିଆଯାଇଛି। ଏ ଅବସରରେ 1,220 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଆଉ 27 ଜଣ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ତରଫୁ ଗୋଲ୍ଡ ମେଡାଲ୍ ଦିଆଯାଇଛି। ସେନ୍ତା ଆଜି ସକାଳ ବେଳା ସମ୍ବଲପୁର ବିଶ୍ୱବିଦ୍ୟାଳୟର 35 ନମ୍ବର ସମାବର୍ତ୍ତନ ଉତ୍ସବତି ରାଜ୍ୟପାଳ ଶ୍ରୀ କମ୍ଭମ୍ପାଟି ଯୋଗ ଦେଇକରି ଛାତ୍ର ସମାଜକେ ଦେଶର ବିକାଶ ଆଗ୍କେ ଆସ୍ବାର ଲାଗି ଆହ୍ୱାନ ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏ ଅବସରରେ ଓଡ଼ିଶାର 4 ସହିତ ଦେଶର 25 ବିଶ୍ୱବିଦ୍ୟାଳୟକେ ଉଷା ପାଣ୍ଠିନୁ 100 କୋଟି ଟଙ୍କା ଲେଖା ଦିଆଯାଇଛି ବୋଲି କହିଛନ୍। ସେନ୍ତା ଓଡ଼ିଶାର ଇ 4 ବିଶ୍ୱବିଦ୍ୟାଳୟକେ ରାଜ୍ୟ ବଜେଟ୍ନୁ 47 କୋଟି ଲେଖା ଟଙ୍କା ଦିଆଯାଇଛି ବୋଲି ସୂଚନା ଦେଇଛନ୍। ଇତାର ଭିତରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଏ ଅବସରରେ 39 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, 102 ଜଣଙ୍କୁ ଡକ୍ଟରେଟ୍ ଡିଗ୍ରୀ ଦିଆଯାଇଛି। ଦୁଇ ସମାବର୍ତ୍ତନ ଉତ୍ସବତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆଜି ସମ୍ବଲପୁରଠାରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍। ଏ ଅବସରରେ ରାଜ୍ୟପାଳ ସମଲେଇ ପ୍ରକଳ୍ପ ଇଲାକା ବିଲ୍ ପରିଦର୍ଶନ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 27 ଓଡ଼ିଶା ଗସ୍ତେ ଆସିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍। ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଗୋଟିଏ ଜନସମାବେଶକେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର ସହିତ ସେବା ପକ୍ଷ ଅବସରରେ ହେବାର୍କେ ଥିବା ଖାସ୍ କାର୍ଯ୍ୟକ୍ରମଟି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗୋଟିଏ ବଛର ଭିତରେ ପ୍ରଧାନମନ୍ତ୍ରୀଙ୍କର ଇଟା 6 ନମ୍ବର ଓଡ଼ିଶା ଗସ୍ତ ହେବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ଅବକାରୀ ବିଭାଗ ତରଫୁ ଚାଲୁଥିବା ଖାସ୍ ଚଢ଼ଉ ଅଭିଯାନର 12 ନମ୍ବର ଦିନେ ଆଉ ଗୋଟିଏ ବଡ଼ ସଫଳତା ମିଳିଛି। ଏ ଅଭିଯାନଟି ପାଖାପାଖି 1,69,00,000 ଟଙ୍କା ବେଆଇନ ଦରବ ଜବତ କରାଯାଇଛି। ବେଆଇନ ମଦ ଆଉ ନିଷିଦ୍ଧ ମାଦକ ଦ୍ରବ୍ୟ ବିରୋଧ ଚାଲିଥିବାର ଏ ଅଭିଯାନଟି 292 ମାମଲା ରୁଜୁ ହେବାର ସହିତ 168 ଜଣଙ୍କୁ ଗିରଫ କରାଯାଇଛି। ଇତାର ସହିତ ବେଆଇନ ମାଲ ପରିବହନ ବ୍ୟବହାର ହେଉଥିବା 23 ଗାଡ଼ିକେ ଜବତ କରାଯାଇଥିବାର ବିଭାଗ ତରଫୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ନ ହେବାର୍କେ ଥିବା ଉପନିର୍ବାଚନ ଲାଗି ଗୋଟିଏ ଖାସ୍ ସଂକ୍ଷିପ୍ତ ସଂଶୋଧନ ଲାଗି ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫୁ ଏଥିଲାଗି କାର୍ଯ୍ୟସୂଚୀ ଧାରି କରାଯାଇଛି। କାର୍ଯ୍ୟସୂଚୀ ଅନୁସାରେ ଆଇବା 14 ତାରିଖ ତକ୍ ମତଦାନ କେନ୍ଦ୍ରମାନଙ୍କର ପୁନର୍ବ୍ୟବସ୍ଥାପନ ଆଉ ପରିବର୍ତ୍ତନ କରାଯାଇପାରବା। 15 ତାରିଖ ଦିନ ସମନ୍ୱିତ ଚିଠା ଭୋଟର ତାଲିକା ବାହାର କରାଯିବା। 15 ତାରିଖରୁ 29 ତାରିଖ ଭିତରେ ଦାବି ଆଉ ଆପତ୍ତି ଦାଖଲ କରବାର ସମୟ ଧାର୍ଯ୍ୟ କରାଯାଇଛି। ଆଇବା ଅକ୍ଟୋବର ମାସ 7 ତାରିଖ ତକ ଦାବି ଆଉ ଆପତ୍ତିମାନଙ୍କର ସମାଧାନ କରାଯିବା ଆଉ 9 ତାରିଖ ଦିନ ଚୂଡ଼ାନ୍ତ ଭୋଟର ତାଲିକା ବାହାରବା ବୋଲି ଜଣାପଡ଼ିଛି। ରାଜ୍ୟ କର୍କଟ ରୋଗର ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ବୈଠକ ହୋଇଯାଇଛି। କର୍କଟ ରୋଗ ବାବଦେ ସାଧାରଣ ଲୋକଙ୍କୁ ସଚେତନ କରବାର ଆଉ ଇତାର ମୁକାବିଲା କରବାର ଦିଗେ ଭିନ୍ ଭିନ୍ ପଦକ୍ଷେପ ବାବଦେ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ପାଇଲଟ ପ୍ରକଳ୍ପ ଭାବେ ସ୍ୱାସ୍ଥ୍ୟ ବିଭାଗ ତରଫ ଏଥିଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମ କରାଯିବା। ଜିଏସ୍ଟି ପରିଷଦ ବୈଠକଟି ବହୁତଟେ ଅତି ଜରୁରୀ ଦରବ ଉପରେ ଟିକସ ଛାଡ଼ କରବାର ଲାଗି ପ୍ରସ୍ତାବ ଦିଆଯାଇଛି, ଯେନ୍ଟାକି ଦେଶର ଗରିବ ଆଉ ମଧ୍ୟବିତ୍ତ ପରିବାର ଲାଗି ବହୁତ ବଡ଼ ଆଶ୍ୱସ୍ତି ଆଣିଦେଇଛି। କେନ୍ଦ୍ର ସରକାରଙ୍କର ଆଇବା ପିଢ଼ିର ଜିଏସ୍ଟି ସଂସ୍କାରକେ ସବୁ ମହଲନୁ ସ୍ୱାଗତ କରାଯାଇଛି। ଇ ବାବଦେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶହୀଦ ଭଗତ ସିଂ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ସହକାରୀ ଅଧ୍ୟାପକ ଡକ୍ଟର ସର୍ବେଶ୍ୱର ପ୍ରଧାନ କହିଛନ୍,
ଭାରତ ସରକାର ସାମଗ୍ରୀ ଓ ସେବା ଟିକସ ପରିଷଦ ଦ୍ୱାରା ହୋଇଥିବା ମୂଳଚୂଳ ପରିବର୍ତ୍ତନକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ସ୍ୱାଗତ କରିଛନ୍ତି। ତାଙ୍କ କହିବା ତାତ୍ପର୍ଯ୍ୟ ଏହା ଯେ ଏ ଯେଉଁ ଜଟିଳ ଟିକସ ବ୍ୟବସ୍ଥା ଥିଲା ତାହା ଗରିବ ଲୋକଙ୍କ ପାଇଁ ଏକ ବୋଝ ପାଲଟି ଯାଇଥିଲା ଏବଂ ତା ପାଇଁ ଏକ ପରବର୍ତ୍ତୀ ପିଢ଼ିର ସଂସ୍କାର ଆବଶ୍ୟକ ବୋଲି ଗତ ସ୍ୱାଧୀନତା ଦିବସ ଘୋଷଣା କରିସାରି ଏବଂ ଜିଏସ୍ଟି କାଉନସିଲ୍ର ଯେଉଁ ମୂଳଚୂଳ ପରିବର୍ତ୍ତନ ଯାହା ଆସିଛି ତାହା ସାମ୍ପ୍ରତିକ ପରିସ୍ଥିତିକୁ ନେଇକରି ଏହିସବୁ ଏକ ସୁଚିନ୍ତିତ ମତାମତ ନିଆଯାଇଛି।
ଓଡ଼ିଶା ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଅଦାଲତନ ଆଜ ଇ ବଛରର 3 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ପାରିବାରିକ ମୋଟର ଦୁର୍ଘଟଣା ଏନ୍ଆଇ ଆକ୍ଟ ବାଗିର ଭିନ୍ ଭିନ୍ କିସମର 1,00,000 ଏତକା ମାମଲାର ଆଜ ଶୁଣାଣି କରାଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଜିଲ୍ଲା ନ୍ୟାୟାଳୟ ପରିସନ୍ନ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଇଥି ମୋଟ 948 ବିଚାରାଧୀନ ମାମଲା ଆଉ 53 ବ୍ୟାଙ୍କ ସମ୍ପର୍କିତ ପ୍ରାକ୍ ମକଦ୍ଦମା ମାମଲାର ଫଇସଲା କରାଯାଇକରି ପାଖାପାଖି 88,00,000 ଟଙ୍କା ଆଦାୟ କରାଯାଇଥିଲା। ଏତର ସହିତ ହରଭଙ୍ଗା ଆଉ କଣ୍ଟାମାଲ କୋର୍ଟ ନଭିଲ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ବରଗଡ଼ ଜିଲ୍ଲା ଅଦାଲତ ପରିସନ୍ନ ହୋଇଥିବାର 3 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତଟି 177 ପ୍ରାକ୍ ମକଦ୍ଦମା ମାମଲା 285 ବିଚାର ବିଭାଗୀୟ ମକଦ୍ଦମାର ବିଚାର କରାଯାଇକରି 52,38,000 ଟଙ୍କା ଆଦାୟ କରାଯାଇଛି। ସୁବର୍ଣ୍ଣପୁର ନ୍ୟାୟିକ କୋର୍ଟ ପରିସନ୍ନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତଟି 4,935 ମାମଲାର ବିଚାର କରାଯାଇକରି 77,00,000 ଅତକା ଟଙ୍କାର ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲାନ ଉତ୍ତମ ସ୍ୱାସ୍ଥ୍ୟ ଯୋଗାବାର ଲାଗି ଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରନ ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଶିବିରମାନ ଆୟୋଜନ କରାଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ଇ ବାବଦେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସ୍ୱାସ୍ଥ୍ୟ ଆଉ ଆଇସିଡିଏସ୍ ବାବଦ ଗୋଟିଏ ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି। ଏ ଅବସରରେ କାର୍ଯ୍ୟକ୍ରମଟି ପ୍ରଶାସନିକ ଅଧିକାରୀମାନଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହନ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ପ୍ରସ୍ତୁତି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଭିନ୍ ଭିନ୍ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ଆଇବା 17 ତାରିଖ ଦିନ ଏହି କାର୍ଯ୍ୟକ୍ରମ ଅଧୀନତି 183,000 ଗଛ ଯୋଗାଯିବାର ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ଇତାର ପ୍ରସ୍ତୁତି ବାବଦେ ଜିଲ୍ଲାପାଳ ସମୀକ୍ଷା କରିଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନହଲ୍ଠାରେ ଜିଲ୍ଲାସ୍ତରୀୟ ମହକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନ ରହୁଥିବାର ଛୁଆମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ଉଦ୍ଦେଶ୍ୟ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଆଉ ଜିଲ୍ଲା ପ୍ରଶାସନ ତରଫ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ଅବସରରେ ଛୁଆମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ସମ୍ବଲପୁର କାଇଁସିର ଖେଲପଡ଼ିଆନ ଚାଲିଥିବା ସୈରେନ୍ଦ୍ରୀ ନାୟକ ସ୍ମାରକୀ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ଟି ଦିଲ୍ଲୀ ପବ୍ଲିକ ସ୍କୁଲ ଦଳ ଜିତିଛି। ଆଜିର ଫାଇନାଲ ମ୍ୟାଚ୍ଟି ଦିଲ୍ଲୀ ପବ୍ଲିକ ସ୍କୁଲ ମୁଢେନପାଲି ଉଚ୍ଚ ବିଦ୍ୟାଳୟକେ 4-0 ହରାଇଛି। କାର୍ଯ୍ୟକ୍ରମଟି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଆଘର ବିଧାୟକ ନାଉରୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇକରି ଦୁଇ ଦଳକେ ପୁରସ୍କୃତ କରିଥିଲେ। ପଶ୍ଚିମ କେନ୍ଦ୍ରୀୟ ଇଲାକା ଆଉ ତାର ପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଉତ୍ତର ଆନ୍ଧ୍ରପ୍ରଦେଶ ଆଉ ଦକ୍ଷିଣ ଓଡ଼ିଶା ସମୁଦ୍ର ଖଣିନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛେ। ଇତାର ପ୍ରଭାବଟି ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 7 ଦିନ ତକ ରାଜ୍ୟ ହାଲକାନ ଓ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଓଡ଼ିଶାକେ ଦୁର୍ଘଟଣା ଶୂନ୍ୟ ରାଜ୍ୟ ବନାବାର ଲାଗି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଉ ବିସୁଟ୍ର ସମାବର୍ତ୍ତନ ଉତ୍ସବଟି ଯୋଗ ଦେଲେ ରାଜ୍ୟପାଳ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସଂକ୍ଷିପ୍ତ ସଂଶୋଧନକୁ ନେଇକରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବାହାରିଲା ବିଜ୍ଞପ୍ତି ଆଉର୍ ଓଡ଼ିଶା ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଅଦାଲତ ହୋଇଛି ଏ ବଛର ତିନି ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଜିର ଆଞ୍ଚଳିକ ଖବର ହିନୁ ଶେଷ ହେଲା।